ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ବଢ଼ତି ଖରାକେ ନଜରଥି ରଖିକିରି ରାଜ୍ୟ ସରକାର ଆଜଠାନୁ ସ୍କୁଲମାନଙ୍କେ ସଖାଲ ପଢ଼ା ଲାଗି ନିର୍ଦ୍ଦେଶ ଦେଇଛନ୍। ସବୁ ସରକାରୀ ଆର୍ ବେସରକାରୀ ବିଦ୍ୟାଳୟମାନଙ୍କେ ସଖାଲର 6 ବଜେନୁ 10:30 ବଜେ ତକ 4 ଘଣ୍ଟା ପାଠ ପଢ଼ା ହେବା। ଏ ବାବଦେ ଗଲାକାଲି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ନିର୍ଦ୍ଦେଶକେ ତୁର୍ତ୍ତି ଲାଗୁ କରବାର୍କେ ସବୁ ଜିଲ୍ଲାପାଳମାନଙ୍କୁ ବିଭାଗର ସଚିବ ଚିଠି ଲେଖିଛନ୍। ଏବଛର ଏପ୍ରିଲ 1 ତାରିଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଠାନ କଟକ ଜିଲ୍ଲାର ସତ୍ୟଭାମା ପୂର୍ଣ୍ଣ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ପାଳନ କରାଯିବା। ନୂଆଦିଲ୍ଲୀ ସହିତ ରାଜଧାନୀ ଭୁବନେଶ୍ୱର, କୋଲକାତା, ମୁମ୍ବାଇ, ଚେନ୍ନାଇ ବାଗି ଦେଶର ଭିନ୍ ଭିନ୍ ସହରେ ଭିଲ୍ ଓଡ଼ିଶା ଦିବସ ପାଳନ କରାଯିବା। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକ ନ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଦିବସ ସମାରୋହକୁ ଆକର୍ଷଣୀୟ କରବାର ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଭିଲ୍ ଆୟୋଜନ କରାଯିବା। 2025-26 କେନ୍ଦ୍ରୀୟ ବଜେଟ୍ଥି ଦେଶେ 5ଟା ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନା ଲାଗି ଘୋଷଣା କରାଯାଇଛି। ସେଥିର୍ ଭିତରୁ ଗୋଟେ କେନ୍ଦ୍ର ଓଡ଼ିଶାନୁ ସ୍ଥାପନା କରାଯିବା ବୋଲି କେନ୍ଦ୍ର ଦକ୍ଷତା ବିକାଶ ଆର୍ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଭେଟିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଏ ବାବଦ ଆଲୋଚନା କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ରାଜ୍ୟ ଚାଲିଥିବା ଭିନ୍ ଭିନ୍ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ବାବଦେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି। ଓଡ଼ିଶାନୁ ଏତକା ଦକ୍ଷତା ବିକାଶ କେନ୍ଦ୍ର ଖୋଲବାର, ଓଡ଼ିଶା ଆଇଟିଆଇମାନଙ୍କୁ ଆହୁରି ବରକସ କରବାର, ଦକ୍ଷତା ବିକାଶ ବିଦ୍ୟାର୍ଥୀମାନଙ୍କର ଲାଗି ଅଲଗ ଅଲଗ ଭାଷା ତାଲିମ କେନ୍ଦ୍ର ବ୍ୟବସ୍ଥା କରବାର, ଜନଜାତି ଅଞ୍ଚଳମାନଙ୍କେ ଜୁଆନ ପିଲା ଟୁକେଲଙ୍କର ଦକ୍ଷତା ବିକାଶ ଲାଗି ପିଏମ୍ ଜନ୍ମନ ଯୋଜନାଥି ଆଇଟିଆଇକେ ସାମିଲ କରବାର ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଏ ଅବସରରେ କହିଛନ୍ତି। ଭାରତର ତିଆରି ଦରବ, ଇନର ନାଗରିକ ଆର୍ ଇନର ବ୍ୟବସାୟର ଗୁଣବତ୍ତା ଲାଗି ସାରା ପୃଥି ଆଜ ଆମର ଦେଶ ଉପରେ ନଜର ରଖିଛି। ଭାରତକେ ନେଇକରି ଆଜ ସାରା ପୃଥି ଆଶାବାଦୀ ରହିଛି। ଏଥିଲାଗି ଆମର ଉଦ୍ୟୋଗୀମାନଙ୍କର ଉତ୍ପାଦିତ ଦରବମାନଙ୍କର ଗୁଣବତ୍ତା ଉପରେ ଆମକୁ ଧ୍ୟାନ ଦେବାର ପଡ଼ବା ବୋଲିକରି କେନ୍ଦ୍ର ଦକ୍ଷତା ବିକାଶ ଆର୍ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି। ଗଲାକାଲି ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ବିଶ୍ୱ ଅଡିଓ ଭିଜୁଆଲ ଆର୍ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ ବାବଦ ହୋଇଥିବାର କର୍ମଶାଳାଥି ଯୋଗ ଦେଇକରି ଶ୍ରୀ ଚୌଧୁରୀ ଏଇଟା କହିଛନ୍ତି। କର୍ମଶାଳାଥି ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧିକେ ତହକାବାର, ଆର୍ଥିକ ବୃଦ୍ଧି ଅନ୍ତର୍ଭୁକ୍ତିକରଣ, ଡିଜିଟାଲ ଦକ୍ଷତା ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ଭେଲ ହୋଇଥିଲା। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାତି ସହର ଇଲାକାନ ସଫେଇ ବ୍ୟବସ୍ଥାର ବିକାଶ ଲାଗି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି 5ଟା ନଗର ନିଗମ, ପୁରୀ କୋଣାର୍କ କ୍ଲଷ୍ଟର ଆର୍ ବୌଦ୍ଧ ସୋନପୁର କ୍ଲଷ୍ଟରନୁ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନାର ସ୍ଥିତି ସମୀକ୍ଷା କରାଯାଇଥିଲା। ଏସବୁ ପ୍ରକ୍ରିୟାକେ ତୁର୍ତ୍ତି କରବାର୍ ଲାଗି ମନ୍ତ୍ରୀ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ବିଶ୍ୱ ଜଙ୍ଗଲ ଦିବସ। ମିଲିତ ଜାତିସଂଘର ସାଧାରଣ ପରିଷଦର ପ୍ରସ୍ତାବ ଅନୁସାରେ ଜଙ୍ଗଲର ମହତ୍ତ୍ୱ ଆର୍ ସୁରକ୍ଷା ବାବଦେ ଲୋକକୁ ସଚେତନ କରବାର୍ ଲାଗି 2012 ଏ ଦିବସ ପାଳନ କରାଯାଉଛି। ଏ ବଛରର ବିଶ୍ୱ ଜଙ୍ଗଲ ଦିବସର ବାର୍ତ୍ତା ହେଉଛେ ଜଙ୍ଗଲ ଆଉ ଖାଦ୍ୟ। ଏ ବାର୍ତ୍ତା ଜରିଏ ଜଙ୍ଗଲ ଆର୍ ବିଶ୍ୱ ଖାଦ୍ୟ ସୁରକ୍ଷା ଭିତରେ ରହିଥିବାର ଗହୀର ସମ୍ପର୍କକେ ଗୁରୁତ୍ୱ ଦିଆଯାଇଛି। ଏ ଅବସରରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆଜି ଦିନର 11:30 ରାଜ୍ୟସ୍ତରୀୟ ବିଶ୍ୱ ଜଙ୍ଗଲ ଦିବସ ଉତ୍ସବ ପାଳନ କରାଯିବା। କାର୍ଯ୍ୟକ୍ରମଟି ଜଙ୍ଗଲ ଆର୍ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରଥଯାତ୍ରାକେ ନେଇକରି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଶ୍ରୀମନ୍ଦିର ପ୍ରଶାସନ ଆର୍ ଇସ୍କନ ସଂସ୍ଥାର ସଦସ୍ୟମାନଙ୍କର ଭିତରେ ଗଲାକାଲି ଗୋଟିଏ ବୈଠକ ହୋଇଯାଇଛି। ଦେଶେ ସବୁ ଇସ୍କନ କେନ୍ଦ୍ରମାନଙ୍କେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ରଥଯାତ୍ରା ହେଉଥିବାର ବେଳେ ଦେଶ ବାହାରେ କେତେଟା ଜାଗାନୁ ଅଲଗ ତିଥିନୁ ରଥଯାତ୍ରା କରାଯାଉଛି। ଇତାର ବଦଲେ ତିଥି ଅନୁସାରେ ମହାପ୍ରଭୁଙ୍କର ସବୁ ଯାତ୍ରା ପର୍ବ ପାଳନ କରବାର ଲାଗି ଇସ୍କନ କେନ୍ଦ୍ର ସଦସ୍ୟମାନଙ୍କୁ ଏ ଅବସରରେ ନିବେଦନ କରାଯାଇଥିଲା। ବୈଠକ ଉତ୍ତରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି,
ବିଗତ ଦିନରେ ଗଭର୍ଣ୍ଣିଂ କାଉନସିଲ ବା ବ୍ୟୁରୋ ଯେଉଁ ଅଛି ଇସ୍କନ ଇଣ୍ଡିଆର, ସେମାନେ 21 ଜୁଲାଇ 2021 ଗୋଟେ ରିଜୋଲ୍ୟୁସନ ପାସ୍ କରିଛନ୍ତି, ଯେଉଁଥିରେ କି ଭାରତବର୍ଷ ଭିତରେ ଯେତେ ବି ଇସ୍କନ ସେଣ୍ଟର ଅଛନ୍ତି ସେମାନେ ରଥଯାତ୍ରାକୁ ନିର୍ଦ୍ଦିଷ୍ଟ ତିଥି ବା ତାରିଖରେ ପାଳନ କରୁଛନ୍ତି। ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ, ଯେମିତି ଭାରତବର୍ଷ ଭିତରେ ଆପଣ ସ୍ନାନ ଯାତ୍ରା ବା ଘୋଷଯାତ୍ରାକୁ ତିଥି ଅନୁଯାୟୀ ପାଳନ କରୁଛନ୍ତି, ଭାରତ ବାହାରେ ମଧ୍ୟ ତାକୁ ଦୟାପୂର୍ବକ ପାଳନ କରିବା ପାଇଁ ଆମେ ଅନୁରୋଧ କରିଛୁ।
ପଶ୍ଚିମ ଓଡ଼ିଶା ସହିତ ରାଜ୍ୟ ବଡ଼ଭାଗୀ ଜାଗାନୁ ଏବେ 24 ଘଣ୍ଟା ଭିତରେ ଧୋକା ଗଡ୍ଡି ସାଙ୍ଗେ ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏଥିରେ ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।